ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024-25 ଆର୍ଥିକ ବଛର ଲାଗି 2,65,000 କୋଟି ଟଙ୍କାର ବାର୍ଷିକ ବଜେଟ୍ ଗଲାକାଲି ବିଧାନସଭାନ ଉପସ୍ଥାପନ କରିଛନ୍। ଏହି ବଜେଟ୍ରେ ଅଭିବୃଦ୍ଧି, ବିକାଶ, ଭିଭିଭୂମି ଉନ୍ନୟନ ଆର୍ ପୁଞ୍ଜିନିବେଶ ଉପରେ ଜୋର୍ ଦିଆଯାଇଛି। ପ୍ରଶାସନିକ ଖର୍ଚ୍ଚ ଲାଗି 97,725 କୋଟି ଟଙ୍କା, ଭିନ୍ ଭିନ୍ କାର୍ଯ୍ୟକ୍ରମ ଖର୍ଚ୍ଚ ଲାଗି 1,55,000 କୋଟି ଟଙ୍କା, ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ଲାଗି 3,900 କୋଟି ଟଙ୍କା ଆର୍ ରାଜ୍ୟ ସରକାରଙ୍କ ତରଫୁ ହସ୍ତାନ୍ତର ଲାଗି 8,375 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହି ବଜେଟ୍ରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଆର୍ ପ୍ରସାର ଲାଗି କର୍ପସ୍ ପାଣ୍ଠି ବାବଦେ 500 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତି ଯିବେ। ନୂଆଦିଲ୍ଲୀ ନ ହେବାରକେ ଥିବା ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଇବାକାଲ ନୀତି ଆୟୋଗର ବୈଠକ ହେବା। ଏହି ବୈଠକରେ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭିଲ୍ ଭେଟିବେ ବୋଲି ସୂଚନା ମିଳିଛି। କାର୍ଗିଲ ବିଜୟ ଦିବସ 25 ବର୍ଷ ଆଗନୁ 1999 ଜାମ୍ମୁ କାଶ୍ମୀରର କାର୍ଗିଲ ସେକ୍ଟରନ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଆର୍ ଦେଶର ବିଜୟ ସହିତ ଦେଶ ଲାଗି ଜୀବନ ଦେଇଥିବାର ମହାନ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି ଏହି ଦିବସ ପାଳନ କରାଯାଉଛି। ଭାରତ ପାକିସ୍ତାନ ସୀମାନ 60 ଦିନ ତକ ଚାଲିଥିବାର ଯୁଦ୍ଧ ଅପରେସନ ବିଜୟଥି ବିଜୟ ହୋଇକରି ଭାରତୀୟ ସେନାବାହିନୀ ଦେଶ ଲାଗି ଗର୍ବ ଆର୍ ଗୌରବ ଆଣିଥିଲେ। କାର୍ଗିଲ ଦିବସ ଅବସରରେ ଆଜି ସାରା ଦେଶ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇକରି ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ତୃଣମୂଳ ସ୍ତରଥି ମ୍ୟାଲେରିଆ, ଡେଙ୍ଗୁ ଆର୍ ଡାଇରିଆ ନିୟନ୍ତ୍ରଣ ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରବାରକେ ସ୍ୱାସ୍ଥ୍ୟ ବିଭାଗ ତରଫୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶଟି କୁହାଯାଇଛି ଯେ ଏସବୁ ରୋଗର ମୁକାବିଲା ଆର୍ ଚିକିତ୍ସାକେ ଭିନ୍ ଭିନ୍ ବିଭାଗ ମିଶିକରି କ୍ୟାମ୍ପେନ୍ ମୋଡ଼ଥି 1 ଅଗଷ୍ଟ ତକ ଚାଲୁ ରଖବେ। ଉଠା ଜଲସେଚନ ଉପଭୋକ୍ତା କି ଚାଷୀମାନଙ୍କ ଲାଗି ରାଜ୍ୟ ସରକାର ବିଜୁଳି ବିଲ୍ ଦେୟ ଅବଧିଥି କୋହଲ କରିଛନ୍। ଖରିଫ ଋତୁଥି ଚାଷୀମାନଙ୍କର ସ୍ୱାର୍ଥ ରକ୍ଷା ଲାଗି ଉଠା ଜଲସେଚନ ବାବଦ ବିଜୁଳି ବିଲ୍ ଦେବାର ସମୟସୀମା ବଢ଼ାବାରକେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଭାଗୀୟ ନିର୍ଦ୍ଦେଶକ ଆର୍ ବିତରଣ କମ୍ପାନୀମାନଙ୍କ ସାଙ୍ଗେ ଆଲୋଚନା କରିକରି ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍। ଆଇବା ଦିନେ ସବୁ ଉଠା ଜଲସେଚନ ଉପଭୋକ୍ତାଙ୍କୁ ଫି ମାସେ ସେମାନଙ୍କର ବିଜୁଳି ବିଲ୍ ଦେବାରକେ ପରାମର୍ଶ ଦିଆଯାଇଛି। ଇତାର ସହିତ ବାକି ଥିବାର ବିଜୁଳି ବିଲ୍ ଟଙ୍କା କିସ୍ତି ଜରିଏ ଚାଷୀମାନେ ଦେଇପାରିବେ। 2024 ଅଗଷ୍ଟ ମାସ ନୁ 2025 ମାର୍ଚ୍ଚ ମାସ ଭିତରେ ସବୁନୁ ଏତକା 8ଟା କିସ୍ତିଥି ବାକି ଥିବାର ଟଙ୍କା ଦେବାରକେ ଉପଭୋକ୍ତାମାନେ ସୁବିଧା ପାଇପାରିବେ। ଜବର ବର୍ଷା ବନ୍ୟା ପରିସ୍ଥିତିଥି ରେଲ ଚଳାଚଳକେ ସ୍ୱାଭାବିକ କରବାର ଲାଗି ପୂର୍ବତଟ ରେଳବାଇ ତରଫୁ ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି ବୋଲି ପୂର୍ବତଟ ରେଳପଥ ମହାପ୍ରବନ୍ଧକ କହିଛନ୍। ବର୍ଷା ସମୟରେ ପୂର୍ବତଟ ରେଳପଥର କଣ୍ଟ୍ରୋଲ ଅଫିସ 24 ଘଣ୍ଟା ଖୋଲାଯାଉଛି। ଏହି ଅଫିସ ପାଣିପାଗ ବିଭାଗ, ଜରୁରୀକାଳୀନ କକ୍ଷ ଆର୍ ଜହ ବୟେଡ଼ ହେଉଥିବାର ଇଲାକାନ କାମ କରୁଥିବାର କର୍ମଚାରୀମାନଙ୍କର ସାଙ୍ଗେ ସମ୍ପର୍କ ରହିକରି ସ୍ଥିତିର ଅନୁଧ୍ୟାନ କରାଯାଉଛି ବୋଲି ମହାପ୍ରବନ୍ଧକ କହିଛନ୍। ସେନ୍ତା ବର୍ଷା ସମୟରେ ରେଳ ଲାଇନ୍ ଉପରେ ସତର୍କ ନଜର ରଖବାରକେ ଜଗୁଆଲି ରଖାଯାଇଛି। ରାଜ୍ୟ ବହୁତ ଦିନ ହେଲା ପଡ଼ି ରହିଥିବାର ମାମଲାମାନଙ୍କର ତୁର୍ତ୍ତି ସମାଧାନ କରବାର ଲାଗି ରାଜ୍ୟ ମାମଲା ନୀତି ତିଆରି କରାଯାଇଛି। ଇଟାକେ ଗଲା ବୁଧବାର ଦିନ ହୋଇଥିବାର କ୍ୟାବିନେଟ୍ ବୈଠକଟି ଅନୁମୋଦନ ମିଳିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂ ସୂଚନା ଦେଇଛନ୍। ସେ ଆହୁରି କହିଛନ୍ ଯେ କ୍ୟାବିନେଟ୍ ବୈଠକଟି ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ 2023-24 ଆର୍ 2024-25 ବଜେଟ୍କେ ଅନୁମୋଦନ ମିଳିଛି। ଇତାରଛଡ଼ା ନୂଆକରି ନିଯୁକ୍ତି ପାଇଥିବାର ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ନିଯୁକ୍ତିକେ ଭିଲ୍ କ୍ୟାବିନେଟ୍ରେ ଗୃହୀତ କରାଯାଇଛି ବୋଲି ସେ କହିଛନ୍। ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନ ଡିଇଏଲ୍ଇବି କି ସିଟି ପାଠ୍ୟକ୍ରମ ନାଁ ଲେଖା ଲାଗି ଆଜିଠାନୁ ଆବେଦନ ହେବା। ଏ ବାବଦେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆର୍ ରାଜ୍ୟ ଶିକ୍ଷା ଗବେଷଣା ଆର୍ ପ୍ରଶିକ୍ଷଣ ପରିଷଦ ତରଫୁ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ରେ ଆଜି ଦ୍ୱିପହର 2:30 ନାଁ ଲେଖା ଲାଗି ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 112 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ରେ ବି ଇଟା ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ରାଇଜେ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଲାଗି ରହିଛେ। ସମ୍ବଲପୁର ବରଗଡ଼ ସହିତ ରାଜ୍ୟର 10ଟା ଜିଲ୍ଲାନ ଆଜି ଜବର ବର୍ଷା ହୋଇପାରେ। ସେନ୍ତା ନୂଆପଡ଼ା ବଲାଙ୍ଗୀର ବୌଦ୍ଧ ଦେବଗଡ଼ ଆର୍ ସୁବର୍ଣ୍ଣପୁର ସହିତ ରାଜ୍ୟର 12ଟା ଜିଲ୍ଲାନ କମ୍ନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରାବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।